ଶ୍ରୀମଦ୍ଭାଗବତ ଦଶମ ସ୍କନ୍ଧ ବୟାଅଶୀ ଅଧ୍ୟାୟ ଶ୍ଳୋକ 14। କୁରୁକ୍ଷେତ୍ରରେ ଯାଦବଗଣ ଗୋପଗଣ ଓ କୌରବଗଣଙ୍କ ମିଳନ। ଶିଶୁକ ବାଚ ମୟି ଭକ୍ତି ହି ଭୂତାନାମ ଅମୃତ ଦ୍ୱୟକଳ୍ପତେ ଦୃଷ୍ଟ୍ୟା ଯଦାସୀନ ମତ୍ ସ୍ନେହ ଭବତୀନାଂ ମଦାପନ। ତେଣୁ ଭଗବାନଙ୍କର ବୟାଅଶୀ ଅଧ୍ୟାୟରେ କୁରୁକ୍ଷେତ୍ରରେ ଯାଦବଗଣ ଗୋପଗଣ ଓ କୌରବଗଣଙ୍କ ମିଳନ। ଏଇଟା ଯଦିଓ ଆ ଭିତରେ ରାଜସ୍ୱ ଯଜ୍ଞ ଏସବୁ ବିଷୟ ବର୍ଣ୍ଣନା କରାଯାଇ ସାରିଛି, କିନ୍ତୁ ଏଇଟା ରାଜସ୍ୱ ଯଜ୍ଞ ପୂର୍ବରୁ ଏଇଟା ହେଇଥିଲା ଘଟଣାଟି। ତେଣୁ ଏଇଟା ବିଷ୍ଣୁ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ପ୍ରଥମେ ହେଇଥିଲା ଏଇଟା ଯେଉଁ କୁରୁକ୍ଷେତ୍ରରେ ଏମାନେ ସବୁ ଆସି ପହଞ୍ଚିଥିଲେ। ତାପରେ କାହିଁକିନା ରାଜସ୍ୱ ଯଜ୍ଞ ପରେ ଦୁର୍ଯ୍ୟୋଧନ ପୋଷାକ ଖେଳ ଆରମ୍ଭ କରିଥିଲେ, ତାପରେ ମହାଭାରତର ବନପର୍ବ ଯେଉଁମାନେ ପାଣ୍ଡବମାନେ ବନକୁ ଯାଇଥିଲେ, ତାପରେ ଶାଲୁ ଦନ୍ତବକ୍ରବଧ, ତାପରେ ସେଇ କାଳରେ ଯୁଧିଷ୍ଠିର ଆଦିଙ୍କର ବନଗମନ ଏବଂ ତାଙ୍କର ଆଗମନର ପରେ ଭୀଷ୍ମ ଦ୍ରୋଣ ଆଦି ବଧ ଯୋଗ ହେଇଥିଲା ମହାଭାରତ ଯୁଦ୍ଧରେ, ଏଇଟା ବୈଷ୍ଣବ ଦୋଷଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ସୂର୍ଯ୍ୟଗ୍ରହଣ ପଡ଼ିଥିଲା କୁରୁକ୍ଷେତ୍ର, ବହୁତ ପ୍ରସିଦ୍ଧ କ୍ଷେତ୍ର, ଯେଉଁ କ୍ଷେତ୍ରରେ ପରଶୁରାମ ଯେଉଁ 21 ବାର ସମଗ୍ର ପୃଥିବୀକୁ ନିକ୍ଷେତ୍ର କରି ତାଙ୍କର ରକ୍ତରେ ସେ ହ୍ରଦ ଗୋଟେ ହେଇଥିଲା, ଏଇଭଳି ଭାବରେ ସେ କୁରୁକ୍ଷେତ୍ର ବହୁତ ପୁଣ୍ୟକ୍ଷେତ୍ର। ସେ ସୂର୍ଯ୍ୟଗ୍ରହଣ ସମୟରେ ସମସ୍ତେ ଯାଦବମାନେ, ସେପଟେ କୁରୁମାନେ, ପାଣ୍ଡବମାନେ, ଏପଟେ ଗୋପୀମାନେ, ବୃନ୍ଦାବନ ବ୍ରଜବାସୀମାନେ, ଏପଟେ ମୁନି ଋଷିମାନେ ସମସ୍ତେ ଆସି ପହଞ୍ଚିଥିଲେ ହେଲା। ତେଣୁ ସେଇ ସ୍ଥାନରେ ସମସ୍ତଙ୍କର ମିଳନ ହେଇ ବହୁତ ସବୁ ଆଲୋଚନା ସବୁ ହେଇଛି। ବିଶେଷ ଭାବରେ ସେଠି ସମସ୍ତେ ସବୁ ଯଜ୍ଞ ଇତ୍ୟାଦି କଲେ, ସବୁ ହେଲା ପରେ କୁନ୍ତୀ ଦେବୀ ଯେତେବେଳେ ମିଳିଲେ କାହା ସହିତ, ବସୁଦେବଙ୍କ ସହିତ, ସେ ବହୁତ ବହୁତ ମନ ଦୁଃଖରେ କହୁଛନ୍ତି, ହେ ଭାଇ ଭାଇ ଆର୍ଯ୍ୟ ଭ୍ରାତରହଂ ମନି ଆତ୍ମାନଂ ଅକୃତାଶିଷମ୍ ଯଦ୍ୱାପସୁ ମଦ୍ୱାର୍ତ୍ତାଂ ନାମ ସ୍ମରତ ସପ୍ତମା। ଭାଇ ମୋର ଦୁଃଖରେ ଆପଣ ମୋତେ ସାହାଯ୍ୟ କରିପାରିଲେନି, ମୋତେ ସ୍ମରଣ କରିପାରିଲେ ନାହିଁ। ତେଣୁ ଏଭଳି ଭାବରେ ବସୁଦେବ ମଧ୍ୟ ତାଙ୍କୁ କହୁଛନ୍ତି, ହେ ମା, ହେ ଭଉଣୀ, ଅମ୍ବ ମସ୍ମାନ ସୁଯଥା ଦୈବ କ୍ରୀଡ଼ ନକାନ ରଙ୍ଗାନ ଈଶସ୍ୟ ହି ବସେ ଲୋକ କୁରୁତି କାର୍ଯ୍ୟତି ଅଥବା ହେଉଛନ୍ତି। ସମସ୍ତେ ଦୈବ ବସରେ କାର୍ଯ୍ୟ କରୁଛନ୍ତି, କଂସ ଦ୍ୱାରା ତ ଆମେ ବନ୍ଦୀ ହେଇକି ରହିଲୁ, ଆମେ କ'ଣ କରିବୁ? ଆମେ ତ ଆମର ସବୁ ଯେଉଁମାନେ ଥିଲେ ତାଙ୍କର ପତ୍ନୀମାନେ ସେମାନେ ମଧ୍ୟ କିଏ କୁଆଡ଼େ ରହିଲେ? ତେଣୁ ଏଇଭଳି ଭାବରେ ସବୁ ପୁଣି ବସୁଦେବ ମଧ୍ୟ ଉଗ୍ରସେନ ଏମାନଙ୍କ ସହିତ ଭୀଷ୍ମ ଦ୍ରୋଣ ଅମ୍ବିକାପୁତ୍ର ଗାନ୍ଧାରୀ ଏମାନଙ୍କ ସହିତ ସବୁ ଆଲୋଚନା ସବୁ ହେଉଛି, ଏବଂ ନନ୍ଦ ଯଶୋଦାଙ୍କ ସହିତ ମଧ୍ୟ ବସୁଦେବ ଦେବକୀ ଏମାନେ ସବୁ ଆଲୋଚନା କରୁଛନ୍ତି। ତେଣୁ ଏଇଠିକୁ ଯେଉଁ ଶ୍ଳୋକରେ କୁହାଯାଉଛି, ମୟି ଭକ୍ତିରି ଭୂତାନାମ ଅମୃତ ତ୍ୱାୟ କଳ୍ପତେ ଦିଷ୍ଟ୍ୟା ଯଦାସୀନ ମତ ସ୍ନେହ ଭବତୀନା ମଦପନ। ଏଠାରେ ଭଗବାନ ଗୋପୀମାନଙ୍କ ସହିତ ମିଳିତ ହେଉଛନ୍ତି, ତେଣୁ ଗୋପୀମାନେ ବହୁତ ଦିନ ପରେ ତାଙ୍କୁ ଦେଖି ବହୁତ ଆନନ୍ଦିତ ହେଉଛନ୍ତି ଏବଂ ବିଭିନ୍ନ ପ୍ରକାର ଅଭିମାନ ମଧ୍ୟ କରୁଛନ୍ତି। ତେଣୁ ଭଗବାନ ଏଠି କହୁଛନ୍ତି, ଏ ଯେଉଁ ଘଟଣା ହେଲା ତୁମ ସହିତ, ମୁଁ ଯେଉଁ ପଳାଇ ଆସିଲି ମଥୁରା, ପଳାଇ ଆସିଲି ମଥୁରାରୁ ଦ୍ୱାରକା, ପଳାଇ ଆସିଲି ଦ୍ୱାରକାରେ ବିଭିନ୍ନ ପ୍ରକାର ଅସୁବିଧା ଲାଗିକି ରହିଛି, ଯେଉଁଥିପାଇଁ କି ମୁଁ ତୁମ ସହିତ ମିଳିପାରିଲି ନାହିଁ, ଯାଇପାରିଲି ନାହିଁ। ସେଥିପାଇଁ ସେ କହୁଛନ୍ତି ଯେ ନୂନଂ ଭୂତାନି ଅପି ଅବଧ୍ୟାୟତା ସ୍ମାନ सुविधा कृतज्ञ विसंकया नूनं भूतानि भगवान जुनंति विजुनंति च। भगवान द्वारा ये मैंने सब के तोले मिलत हो संधि परिवार वर्ग बा बंधु वर्ग बा के तोले मध्य बीच बीच न हो जाउसंती विच्छेद हो जाउसंती। तेनु यदि गोपी मैंने कहिबे से भगवान किए कि से भगवान प्रथम है जानू क्या मैं। तेनु भगवान कहुसंती जे मई भक्ति ही भूतानां ताहले तुम्हें कौच मुझे दोष दोषी हे बोली कारण मु भगवान बोली किंतु कृष्ण कहते जदिओ मु भगवान किंतु मु तुम स्नेह अधीन अच्छी तुम जाओ मत जो मैंने भक्ति करती भगवान ज्ञान दौरान ज्ञान प्रदान कर भक्ति करती से मैंने अमृतत्व प्राप्त हमें अर्थात ये भौतिक जगत उद्धार पाई जाती। तेणु तुम्हें जो मत भक्ति करें ये अमृतत्व प्राप्त हो किंतु जदिओ तुम्हें मत भक्ति करमर अधीन हो तुम बस रही जाइए। तेणु ये भाव बहुत कथा तान मान भंग करिकरी गला परे कहुसंती गोपी माने जे आहुश्चते नलिननाव पदारविंदम जोगेश्वरी हृदि विचिंत मगाध बोधि संसार कूप पतितो चरणावलंबम गेहं जुषाम विस्मनस्यो दिया सदानः। तुम ठीक गोपीमान प्रार्थना करुछंती जदिओ से अभिमान प्रार्थना करुछंती से कहते प्रभु आहुश्चते नलिन नाभ हे प्रभु आपण जो नाभ नलिन सुंदर किभली भाव पद्म भली सुंदर आप पाद मध्य पद्म भली सुंदर तेणु आपण जोगेश्वर जोगेश्वर माने मध्य हृदय आपन को चिंता करिपारंती नाही अगाध बोधि जोगेश्वर माने मध्य आपन को हृदय चिंता करिपारंती नाही। तेणु आम मैने तो संसार कूपर रहीसु स्वामी पिला छुआ इत्यादि जंजाल रहीचु तेणु आप कृपा करी आमर गेहंग जुषाम भी मनुष्य दिया सदान आमर संसार कूपर आमको उद्धार करंतु आम मनरे आप सब विराजमान करंतु। भाव अभिमान कहते तेणु यटा को कहुए जदिओ जदि भगवान कहे तो तुम कहीं द्वारका आसुना सहीटार तुम सहित मोर मिलन हम विलास हम यू तेणु सतरे से कौन गोपी मैंने जे आमर मन ये वृंदावन तेणु से जो रही वृंदावन रे शिखी पीछ तुम धारण करुरली मार्दन कर माधुर्य इत्यादि सब परिवेश विचरण करुच तेणु ये सब आमको आनंद दौर ए द्वारकार जो राजा बेश यू युवा आमको भल लगुना तेणु आप दयाक ब्रजभूमि को आसतु तुम्हें कहार उद्देश्य हो तेणु जो रथयात्रा आगामी मस रथयात्रा पड़ो रथयात्रा उद्देश्य होटा भगवान द्वारकु वृंदावन यात्रा कर गोपी मैने यदि भगवान देखुं राधाराणी कहते मुझे राधा तुम्हें से कृष्ण किंतु ये द्वारकार ये जो हाथी छती बेश सब रही यहाँ मत भल लगुना तेणु तुम वृंदावन चल ये कही तुम वृंदावन को नहीं जाती तेणु से रथयात्रा महात्मा हूँ से रथयात्रा भगवान द्वारकु वृंदावन यात्रा कर वृंदावन भगवान माधुर्य लीला सब रही द्वारकार भगवान को ऐश्वर्य लीला तेनाली भाव भगवान अनेक लीला रही मथुरार भगवान ऐश्वर्य लीला द्वारकार ऐश्वर्य लीला वृंदावन माधुर्य वृंदावन के जानते ना से भगवान बोली कि मथुरा द्वारकार समस्त जानते भगवान स्तुति करती सब रही तेनाली भाव ବୟାଅଶୀ ଅଧ୍ୟାୟରେ ଏସବୁ ବିଷୟ ବର୍ଣ୍ଣନା କରାଯାଇ 83 ଅଧ୍ୟାୟରେ ଦ୍ରୌପଦୀ ଏବଂ ଭଗବାନଙ୍କର ଯେଉଁ 16108 ରାଣୀ ଅଛନ୍ତି ତାଙ୍କ ବିଷୟରେ କଥୋପକଥନ ଆମେ ଶ୍ରବଣ କରିବା। ଶୋଇପଡ଼ିଥିଲେ କି ମହି ଭକ୍ତି ମାନେ ମୋର ଭକ୍ତି ହେଉଛି ଯେଉଁମାନେ କରିବେ ସେମାନେ ଅମୃତ ପ୍ରାପ୍ତ ହେବେ ଅମୃତ ପ୍ରାପ୍ତ ହେବେ ମହି ଭକ୍ତି ଭୂତାନ ଅମୃତ ତ୍ୱାୟକଳ୍ପତେ ଦିଷ୍ଠା ଯଦାସିନ ମତ ସ୍ନେହଂ କିନ୍ତୁ ଯଦିଓ ତୁମେ ମୋର ଭକ୍ତ ତୁମେ ଅମୃତ ତ ପ୍ରାପ୍ତ ହେଇଛ କିନ୍ତୁ ମୁଁ ତୁମର ଅଧୀନ ହେଇଯାଇଛି ମୁଁ ତୁମର ବସ ହେଇଯାଇଛି ଭବତୀନାଂ ମଦପନଂ ମୁଁ ତୁମର ଅଧୀନରେ ରହିଯାଇଛି। ଜୟ ଶ୍ରୀମଦ୍ ଭାଗବତମ୍ କି ଦଶମ ସ୍କନ୍ଧ 82 ଅଧ୍ୟାୟ କି ଜୟ ଶ୍ରୀ ପ୍ରଭୁପାଦ।